आकाशवाणी। संवाद पढ़ुछंती आदित्य नारायण दास। मुख्य संवाद, राज्यगुड़िक अतिरिक्त 20% वाणिज्यिक एलपीजी जोगाण अनुमोदित। पेट्रोल डीजेल एवं एलपीजी कौणसी अभाव नाही बोली स्पष्ट कले केन्द्र सरकार। युद्धर संपूर्ण तथा स्थायी समाप्ति पाई दाबी उपस्थापन कला ईरान। केरलम विधानसभा निर्वाचन पर 11 जन प्रार्थी तृतीय तालिका प्रकाश कला बीजेपी। एवं दुईदिनिया तृतीय उत्तर पूर्व भारत चलचित्र महोत्सव 2026 इम्फाल रे आरंभ। विस्तृत संवाद, राज्यगुड़िक आउ अतिरिक्त 20% वाणिज्यिक एलपीजी जोगाण को सरकार अनुमोदन प्रदान करिसेंति। एभली पदक्षेप द्वारा मोट एलपीजी आवंटन 50% को वृद्धि पाइबो। सेथिमध्यरे पीएनजी संप्रसारण क्षेत्र में सहजता आधारित 10% आवंटन अंतर्भुक्त। एहि अतिरिक्त एलपीजी राज्यगुड़िकर रेस्टोरेंट, ढाबा, होटेल, कैंटीन, दुग्ध उत्पादन क्षेत्र आदि को आवंटन पर प्राथमिकता प्रदान करा जीवो। देश में पेट्रोल डीजेल और एलपीजी कौन अभाव ना बोली सरकार स्पष्ट कर भयभीत न होगा जनसाधारण को परामर्श दी। पेट्रोलियम और प्राकृतिक गैस मंत्रणालय एक बृत्ति में घर एलपीजी उत्पादन वृद्धि करणिज्यिक प्रतिष्ठानगुड़िक पीएनजी संजोग को प्राथमिकता देवा लक्ष्य नहीं सहरांचल एथिपाई पदक्षेप ग्रहण करने को परामर्श दी। प्रमुख सहर और सहरांचल वाणिज्यिक क्षेत्रगुड़ी पीएनजी व्यवहार करने को परामर्श दी। बेआईन महजूदकारी और कलाबजारी विरुद्ध कठोर कार्यानुष्ठान ग्रहण करने को केन्द्र सरकार राज्यगुड़ी को परामर्श। बंदर जहाज चलाचल और जलपथ मंत्रालय देखा सूचना अनुजाई हरमुज प्रणाली जहाज चलाचल भारतीय नाविकों सुरक्षा और सामुद्रिक वाणिज्य क्षेत्र में निरंतरता बजाय रखा सरकार गुरुत्व प्रदान कर। पश्चिम एशिया में रहुवा भारतीयों सुरक्षा को सुनिश्चित करने सरकार आवश्यक पदक्षेप ग्रहण कर वैदेशिक व्यापार मंत्रणालय कहिछि। संघर्ष आरंभ हेबा परठारु प्राय 3,30,000 लोक से ही अंचल भारत प्रत्यावर्तन करिछन्ति मंत्रणालय कहिछि। विभिन्न देशरु विमान उड़ाण जारी रहिछि। आकाशपथ प्रतिबंधक अंचलगुड़िक सरकारंक पक्षरु विकल्प व्यवस्था ग्रहण करयाउछि बोली वैदेशिक व्यापार मंत्रणालय सूचना देइछि। मध्यप्राच्यरे अस्थायी युद्धविरति को ईरान प्रत्याख्यान करिछि। तेबे संघर्षर संपूर्ण तथा स्थायी समाप्ति उपरे गुरुत्व दियाजिबो बोली ईरानर वैदेशिक मंत्री सैयद आबास अर्घाची कहिछन्ति। गणमाध्यम सह टेलीफोन जोगे कथाबार्ता बेले श्री अर्घाची आमेरिका और इस्राएल आक्रमण को बेआईन और अनावश्यक पदक्षेप भावे वर्णना करिछन्ति। अंतर्जातीय समुदाय एभली पदक्षेप को प्रतिरोध करने को से अनुरोध करिछन्ति। भविष्यतरे ईरान सुरक्षा को सुनिश्चित करिबा सह क्षतिपूरण को युद्ध समाप्ति प्रस्ताव में अंतर्भुक्त करा उचित बोली श्री अर्घाची कहिछन्ति। युद्ध शेष नहीं कूटनैतिक प्रयास जारी रही आमेरिका प्रकृत समाधान पर आंतरिकता प्रदर्शन करुना बोली श्री अर्घाची अभियोग कर। हरमुज प्रणाली दे जापान जहाजगुड़ी को सहयोग प्रदान करने को तेहरान प्रस्तुत बोली श्री अर्घाची कहिछन्ति। आमेरिका सेना को ब्रिटिश अंचल व्यवहार करने नहीं अनुमति प्रदान परिप्रेक्ष्य श्री अर्घाची ब्रिटेन प्रधानमंत्री केयर स्टारमर को समालोचना करिछन्ति। अन्य पक्षरे ब्रिटेनर गृह सचिव एवेट कूपर ब्रिटेन घाटी अंचलगुड़ी को लक्ष्य कर आक्रमण दूरे रहिबाकु ईरान को चेतावनी देइछन्ति। ईरान विपक्ष में सामरिक अभियान बंद करने विचार कराउछि बोली इतिमध्यरे अमेरिका राष्ट्रपति डोनाल्ड ट्रंप कहिछन्ति। सामाजिक गणमाध्यम ट्रुथ रे ए संपर्क में सूचना दे से कहिछन्ति अमेरिकार सामरिक अभियान उद्देश्य पूरण होगाक जाउछि तेणु मध्यप्राच्य संघर्ष को बंद करने चिंता कराउछि बोली से कहिछन्ति। ईरानर गैस क्षेत्रगुड़िक उपरे अमेरिका पक्षरु आउ आक्रमण कराजिबो नाही बोली गत गुरुवार दिन राष्ट्रपति ट्रंप घोषणा करथिले। इस्राएल प्रधानमंत्री बेंजामिन नेतान्याहू मध्य ईरानर गैस क्षेत्रगुड़िक उपरे होउथबा आक्रमण को बंद करने को प्रयास कराजियो बोली कहिछन्ति। राष्ट्रपति ट्रंप को अनुरोध क्रमे इस्राएल एभली निष्पत्ति ग्रहण करियो बोली से सूचना देइछन्ति। आपण माने संवाद सुनछन्ति आकाशवाणी को।
मु इंदु कहउछि आज जनरल टीम कलाहांडी पुलिस पाखरे सरेंडर करिया परे बिजेन सह राज्यर पूरा डिविजन खाली होइगलाणि। केवल तुम्हें 15 जन बाकी अच्छ जणे साथी और भौणी हिसाब रे कमरेड सुक्रु और सिला कुमार परामर्श ସମସ୍ତଙ୍କୁ ଧରି ଆସି ସରେଣ୍ଡର କରନ୍ତୁ। ବିଶେଷ କରି ଶିଲାକୁ ମୋର ପରାମର୍ଶ, ନାରାଜ ଓ ଜିଦିର ସହ ନ ରହି ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କର। ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। ମୋର ଏହି ମୋବାଇଲ ନମ୍ବର 9437643839ରେ କଣ୍ଟାକ୍ଟ କଲେ ମୁଁ ଆସି ନେଇଯିବି, ନଚେତ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ମାଧ୍ୟମରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟା।
ବିଜେପି ପକ୍ଷରୁ କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ 11 ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ କୋଭାଲମ୍ ବିଧାନସଭା ଆସନରୁ ଟିଏନ୍ ସୁରେଶ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ପିରୁମାଡ଼େ ଆସନରୁ ଭି ରଥେଶ, ମାଭେଲିକାରୁ ଆଜିମନ୍ଙ୍କ ନାମ ରହିଛି। ଅନ୍ୟପକ୍ଷରେ ବିବେକ ଗୋପନ ଆରୁଭିକାରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଚାଭାରା ଆସନରୁ ଦଳୀୟ ପ୍ରାର୍ଥୀ କେଆର୍ ରାଜେଶ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯାଇଛି। କେରଳର 140 ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ପାଇଁ ମତଦାନ ଏପ୍ରିଲ୍ 9ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ୍ ଗଣତି ମେ 4 ହୋଇ ଫଳାଫଳ ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇରାନ୍ ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହ କଥାବାର୍ତ୍ତା କରି ଇଦ୍ ଏବଂ ନୌରଜ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ପଶ୍ଚିମ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆଣିବ ବୋଲି ଉଭୟ ନେତା ଆଶା ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଏହା ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇବା ସହ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବିପର୍ଯ୍ୟସ୍ତ କରିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି ମଧ୍ୟ ନୌଚାଳନାର ସ୍ୱାଧୀନତାକୁ ସୁରକ୍ଷା ଦେବା ସହ ଜାହାଜ ଓ ଚଳାଚଳ ପଥଗୁଡ଼ିକୁ ଉନ୍କକ୍ତ ଏବଂ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଇରାନ୍ରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ ଇରାନ୍ର ସମର୍ଥନକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ରମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ଦ୍ୱାରା ଲିଖିତ ଏକ ଲେଖାକୁ ସେୟାର କରିଛନ୍ତି। ଏଥିରେ ଦେଶରେ ଜଳ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି, ଏହି ଲେଖାଟି ଜଳ ପରିଚାଳନା ପ୍ରତି ଭାରତର ଆଭିମୁଖ୍ୟ, ସଂରକ୍ଷଣ, ସ୍ଥାୟୀ ବ୍ୟବହାର ଏବଂ ଦୃଢ଼ ଭିଭିଭୂମି ଉପରେ ଏହା ପର୍ଯ୍ୟବେସିତ। ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସମଗ୍ର ଦେଶରେ ସାମଗ୍ରିକ ଏବଂ ସମନ୍ୱିତ ଜଳ ପରିଚାଳନା ଦିଗରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିଛି ବୋଲି ଏହି ଲେଖାରେ ଉଲ୍ଲେଖ ଥିବାର ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିଶ୍ୱ ଏକ ସଙ୍କଟ ସମୟ ଦେଇ ଗତି କରୁଥିବାବେଳେ ବିଭିନ୍ନ ଅଞ୍ଚଳରେ ସଂଘର୍ଷ ଜାରି ରହିଛି। ସେ କହିଛନ୍ତି, ପଶ୍ଚିମ ଏସିଆରେ ଚାଲିଥିବା ଆକ୍ରମଣ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷରୁ ଉପୁଜିଥିବା ସମ୍ଭାବ୍ୟ ଶକ୍ତି ଏବଂ ଖାଦ୍ୟ ସଙ୍କଟ ବିଷୟରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଏପର୍ଯ୍ୟନ୍ତ ଏଭଳି ସଙ୍କଟରୁ ସୁରକ୍ଷିତ ରହିଛି। ରାଜ୍ୟ ସରକାରଙ୍କର ଶାସନର 4 ବର୍ଷ ପୂର୍ତ୍ତି ଅବସରରେ ସେ ଉତ୍ତରାଖଣ୍ଡର ହଲ୍ଦାନୀଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି।
भारत ने पक्ष को रखते हुए कहा, विश्व की इस समय की जो सबसे गंभीर समस्या है, जिस तरह से विश्व में युद्ध चल रहा है, उसका समाधान निकालना है तो वह युद्ध के माध्यम से उसका समाधान नहीं निकलेगा, उसका समाधान निकलेगा तो डायलॉग और डिप्लोमेसी से ही निकलेगा।
ଭାରତ ଏହି ପ୍ରସଙ୍ଗରେ ସ୍ୱଷ୍ଟ ମତ ରଖିଥିବାବେଳେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନର ପନ୍ଥା ବାହାର କରିବା ଉଚିତ ବୋଲି ଶ୍ରୀ ସିଂ ଗୁରୁତ୍ୱାରୋପ କରିଛନ୍ତି। ତୃତୀୟ ଉତ୍ତର ପୂର୍ବ ଭାରତ ଚଳଚ୍ଚିତ୍ର ମହୋତ୍ସବ ନିଫ୍ 2026 ଆଜିଠାରୁ ଇମ୍ଫାଲ୍ଠାରେ ଆରମ୍ଭ ହୋଇଛି। ତାନ୍ଥାପୁଲି ସିନେମା ଲାମ୍ଫେଲ୍ଠାରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ଚଳଚ୍ଚିତ୍ର ମହୋତ୍ସବରେ ଦେଶର ଉତ୍ତର ପୂର୍ବ କ୍ଷେତ୍ରର 9ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସେଥିମଧ୍ୟରେ ମଣିପୁରର 4ଟି, ଆସାମର 4ଟି ଏବଂ ଗୋଟିଏ ମେଘାଳୟ ଖାସି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଏହି ମହୋତ୍ସବ ଉତ୍ତର ପୂର୍ବ କ୍ଷେତ୍ରରେ ଚଳଚ୍ଚିତ୍ର ଶିଳ୍ପର ବିକାଶକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟଗୁଡ଼ିକ ପାଇଁ ଅତିରିକ୍ତ 20% ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଅନୁମୋଦିତ। ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜିର କୌଣସି ଅଭାବ ନାହିଁ ବୋଲି ସ୍ୱଷ୍ଟ କଲେ କେନ୍ଦ୍ର ସରକାର। ଯୁଦ୍ଧର ସମ୍ପୂର୍ଣ୍ଣ ତଥା ସ୍ଥାୟୀ ସମାପ୍ତି ପାଇଁ ଦାବି ଉପସ୍ଥାପନ କଲା ଇରାନ୍। କେରଳମ୍ ବିଧାନସଭା ନିର୍ବାଚନ ପାଇଁ 11 ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କଲା ବିଜେପି। ଏବଂ ଦୁଇଦିନିଆ ତୃତୀୟ ଉତ୍ତର ପୂର୍ବ ଭାରତ ଚଳଚ୍ଚିତ୍ର ମହୋତ୍ସବ 2026 ଇମ୍ଫାଲ୍ରେ ଆରମ୍ଭ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।